ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ସେ ମଙ୍ଗଳ ମୟ ଚିରକାଳ ପାଇଁ ତାଙ୍କ ପ୍ରେମ ଦୟା କେବେ ସରେ ନାହିଁ ସେ ମଙ୍ଗଳ ମୟ ଚିରକାଳ ପାଇଁ ତାଙ୍କ ପ୍ରେମ ଦୟା କେବେ ସରେ ନାହିଁ ତାଙ୍କ ବିଶ୍ୱସ୍ତତା ତାଙ୍କ ବିଶ୍ୱସ୍ତତା ତାଙ୍କ ବିଶ୍ୱସ୍ତତା ଅପାର ସେ ଆମ ଈଶ୍ୱର ଆମେ ତାହାଙ୍କର ଦେଶ ଆମେ ତାଙ୍କ ଫଳ ଏ ସକଳ ଦେଶ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର ଏ ସକଳ ଦେଶ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର ଆସ ହୃଷ୍ଟ ଚିତ୍ତେ ସେବା କର ସର୍ବେ ମହାମହିମ ପ୍ରଭୁଙ୍କର ଆନନ୍ଦ ଉଲ୍ଲାସେ ଧ୍ୟାନ କରୁ କରୁ ଶିକ୍ଷା ମୁରେ ପ୍ରବେଶ କର ଏ ସକଳ ଦେଶ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର ଏ ସକଳ ଦେଶ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର
প্রিয় শ্রোতা আমি আশা করুছু যে আমার কার্যক্রম আপনার পসন্দ লাগুব আপনার মতামত জনাই আমার এই ঠিকার যোগাযোগ করতু আমার ঠিকা ঈশ্বর ঈশ্বর পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org
নমস্কার প্রিয় শ্রোতা সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পিতাঙ্ক মধুর নামে মু পাস্টর পূর্ণচন্দ্র আউথরে আপন মানঙ্কু এই কার্যক্রমে স্বাগত করুছি প্রিয় শ্রোতা সেই সর্বশক্তি পরমেশ্বর আপনার আশীর্বাদ করতু আপনার সমস্ত প্রকার দুঃখ কষ্ট বাধা ক্লেশ ও রোগর দূরেই রাখতু বিশেষ ভাবে বর্তমান যে করোনা ভাইরস আমার সারা পৃথিবী কু আক্রমণ করে চালিছি ସେହି ଆକ୍ରମଣରୁ ସେହି ସଦାପ୍ରଭୁ ପରମେଶ୍ୱର ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ ତାହାଙ୍କ ପ୍ରେମ ତାହାଙ୍କ ସ୍ନେହ ତାହାଙ୍କ କୃପା ତାହାଙ୍କ ଦୟା ଆଉ ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହ ପ୍ରିୟ ଶ୍ରୋତା ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା ଆଜିର ଆଲୋଚନା ହେଲା ମଣିଷମାନଙ୍କ ହୃଦୟରେ ଖରାପ ଚିନ୍ତା ଭାଗ ଦୁଇ ଭାଗ ଏକ ଗତକାଲି ଆମେ ଆଲୋଚନା କରିସାରିଛୁ ଯାହାକି ଆମେ ଆଲୋଚନା କରିଥିଲୁ ଆମ ହୃଦୟର ଚିନ୍ତା ହୃଦୟରେ ବ୍ୟଭିଚାରର ଚିନ୍ତା ହୃଦୟରେ ହତ୍ୟାର ଚିନ୍ତା ପ୍ରିୟ ଶ୍ରୋତା ପରମେଶ୍ୱର କହନ୍ତି ଯେ ସମସ୍ତ ମଣିଷଙ୍କ ହୃଦୟରେ ବ୍ୟଭିଚାର ଅଛି ଆପଣ ସହମତ ଅଟନ୍ତି କି ଆପଣ ଏହି ବିଷୟକୁ ମାନିବାକୁ ଚାହାନ୍ତି କି ଆପଣଙ୍କ ହୃଦୟରେ ବ୍ୟଭିଚାର ଅଛି ହଁ ପ୍ରତ୍ୟେକ ମନୁଷ୍ୟର ହୃଦୟରେ ବ୍ୟଭିଚାରର ଆଚରଣ ଅଛି ଏହି କାରଣରୁ ବେଶ୍ୟା ଓ ଅନେକ ପ୍ରକାର ବେଶ୍ୟା ବୃତ୍ତି ଆମ ସମାଜରେ ଦେଖିଥାଉ ମନୁଷ୍ୟ ଇତିହାସରେ ଏହା ଏକ ଟଙ୍କା ରୋଜଗାରର ଏକ ସୁନିଶ୍ଚିତ ପଥ ଅଟେ ଅନ୍ୟ ବ୍ୟବସାୟ ଆର୍ଥିକ ଭାବରେ ପତନ ହୋଇପାରେ କିନ୍ତୁ ଏହି ବ୍ୟବସାୟୀ କେବେ ହେଲେ ସେହି ପରିସ୍ଥିତିକୁ ଆସେ ନାହିଁ କାରଣ ପ୍ରତ୍ୟେକଙ୍କ ହୃଦୟରେ ବ୍ୟଭିଚାର ଅଛି ତାହେଲେ ପାପୀମାନଙ୍କ ଫଳ ପାପ ଅଟେ କିପରି ମଣିଷକୁ କାହା ସହିତ ତୁଳନା କରାଯାଇଛି। କେବଳ ପାପ ରୂପକ ଫଳ ଉତ୍ପନ୍ନ କରୁଥିବା ଏକ ବୃକ୍ଷ ବୋଲି ତୁଳନା କରାଯାଇଅଛି। ପ୍ରିୟ ଶ୍ରୋତା, ଯେ ପ୍ରକାରେ ଗୋଟିଏ ନାଶପାତି ବୃକ୍ଷ ନାଶପାତି, ଖଜୁରୀ ବୃକ୍ଷ ଖଜୁରୀ ଓ ଆମ୍ଭ ବୃକ୍ଷ ଆମ୍ଭ ଫଳିଥାଏ, ସେହି ପ୍ରକାରେ ଆମ୍ଭେମାନେ ଯେଉଁ ବାର ପ୍ରକାର ପାପ ଆମ ହୃଦୟରେ ନେଇ ଜନ୍ମିଛି, ଆମ୍ଭେମାନେ ପାପ ବ୍ୟତୀତ ଆଉ କିଛି ଫଳିବ ନାହିଁ। ଯୀଶୁ କହିଲେ, ଯାହା ସବୁ ମନୁଷ୍ୟର ହୃଦୟରୁ ବାହାରେ ତାହା ହିଁ ମନୁଷ୍ୟକୁ ଅଶୁଚି କରେ। ଏଥି ସେ ସହମିତ ଅଟନ୍ତି କି? ଏଥିରେ ଆପଣ ସହମିତ ଅଟ କି? ଆମ୍ଭେମାନେ କେବଳ ଯୀଶୁଙ୍କ ବାକ୍ୟ ସହ ସହମିତ ହୋଇ କହିପାରିବା କି? ହଁ, ଆମ୍ଭେମାନେ ପାପୀର ବଂଶଧର ଅଟୁ। ହଁ ପ୍ରଭୁ, ତୁମେ ସତ ଅଟ। ଆମ୍ଭକୁ ଆମର ବାସ୍ତବିକତା ବିଷୟରେ ପରମେଶ୍ୱରଙ୍କ ନିକଟରେ ମାନିବାକୁ ହେବ। ଯୀଶୁଖ୍ରୀଷ୍ଟ ଯେ ପ୍ରକାରେ ପରମେଶ୍ୱରଙ୍କ ଇଚ୍ଛାକୁ ମାନିଥିଲେ, ଠିକ୍ ସେହି ପ୍ରକାରେ ଆମ୍ଭମାନଙ୍କୁ ମଧ୍ୟ ପରମେଶ୍ୱରଙ୍କ ବାକ୍ୟକୁ ମାନିବାକୁ ହେବ। ଜଳ ଓ ଆତ୍ମା ଦ୍ୱାରା ଉଦ୍ଧାର ପାଇବା ନିମନ୍ତେ ଏହା ହିଁ କେବଳ ଏକମାତ୍ର ଉପାୟ ଅଟେ। ଏହି ସମସ୍ତ ପରମେଶ୍ୱରଙ୍କ ଠାରୁ ଏକ ଦାନ ଅଟେ। ପ୍ରିୟସତା, ମୋ ଦେଶ ଚାରୋଟି ସୁନ୍ଦର ଋତୁରେ ଆଶୀର୍ବାଦ ପ୍ରାପ୍ତ ଅଟେ। ଯେ ପ୍ରକାରେ ଋତୁର ପରିବର୍ତ୍ତନ ହୁଏ, ସେ ପ୍ରକାରେ ଅନେକ ପ୍ରକାର ଫଳ ଦେଖିବାକୁ ମିଳେ। ଠିକ୍ ସେହି ପ୍ରକାରେ ଆମ ହୃଦୟରେ ଥିବା ବାର ପ୍ରକାର ପାପ ଆମ ଉପରେ କର୍ତ୍ତୃତ୍ୱ କରନ୍ତି ଓ ପାପ କରିବା ନିମନ୍ତେ ଆମକୁ ଆଗକୁ ବଢ଼େଇ ନିଅନ୍ତି। ଆଜି ନରହତ୍ୟା ନିମନ୍ତେ ଓ ଆସନ୍ତାକାଲି ବ୍ୟଭିଚାର ନିମନ୍ତେ ଆମକୁ ଆଗକୁ ନେଇଯିବ, ତହିଁ ଆର ଦିନ ବେଶ୍ୟାଗମନ, ଚୌର୍ଯ୍ୟ, ମିଥ୍ୟାସାକ୍ଷ୍ୟ ଏହି ପ୍ରକାର ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ବାହାରିଥାଏ। ଏହି ପ୍ରକାରେ ଆମେ ପ୍ରତିବର୍ଷ, ପ୍ରତିମାସ, ପ୍ରତିଦିନ ଓ ପ୍ରତି ଘଣ୍ଟା ପାପ କରିଥାଉ, ପ୍ରତି ମୁହୂର୍ତ୍ତେ ପାପ କରିଥାଉ। ଏହି ପ୍ରକାରେ ଗୋଟିଏ ଦିନ ନଥାଏ ଯେଉଁଦିନ କି ଆମେମାନେ ପାପ କରିନଥାଉ। ଆମେ ନିଜକୁ ପ୍ରତିଦିନ କହିଥାଉ କି ଆଉ ଏହି ପ୍ରକାର ପାପ କରିବୁ ନାହିଁ, କିନ୍ତୁ ଆମେ କେବେ ହେଲେ ଏଠାରୁ ବଞ୍ଚିତ ହୋଇ ପାରିବୁ ନାହୁଁ, କାରଣ ଆମର ଜନ୍ମ ହିଁ ପାପରେ ହୋଇଛି। ତେବେ କେତେବେଳେ କେବେ ହେଲେ ଏହି ପ୍ରକାର ଏକ ଆତ ଗଛ ଦେଖିଛ କି? ଆତ ଫଳିବାକୁ ଇଚ୍ଛା ନ କରି ସେ ଫଳ ଫଳିନଥାଏ। ମୁଁ ଆତ ଫଳ ଫଳିବାକୁ ଚାହେଁ ନାହିଁ ଯଦି ଓ ଏହି ଗଛ ସେହି ଫଳ ଫଳିବାକୁ ଇଚ୍ଛା ନ କରେ, ତଥାପି ସେ ସେହି ଫଳ ହିଁ ଫଳିଥାଏ। ବସନ୍ତ ଋତୁରେ ଫୁଲ ଫୁଟିବ ଓ ଗ୍ରୀଷ୍ମ ଋତୁରେ ଏହା ଫଳିବ ଓ ଏହି ଋତୁରେ ଏହା ଖାଇବାର ଉଚିତ ସମୟ ହେବ। ଏହା ପ୍ରକୃତିକ ଏକ ନିୟମ ଅଟେ। ସେଥିପାଇଁ ମନୁଷ୍ୟକୁ ମଧ୍ୟ ସେହି ପ୍ରକୃତିର ନିୟମକୁ ପାଳନ କରିବାକୁ ହେବ। ପାପୀମାନଙ୍କୁ ପାପ ବ୍ୟତୀତ ଆଉ କିଛି ହୋଇପାରିବ ନାହିଁ। ପ୍ରିୟ ଶ୍ରୋତା, ଯୀଶୁଙ୍କ ବାପ୍ତିସ୍ମ କୃଶବୋଧ ଆମମାନଙ୍କ ପାପର ପ୍ରାୟଚିତ ନିମନ୍ତେ ଥିଲା। ଲେବୀୟ ପୁସ୍ତକ 4 ପର୍ବରେ ଏହି ପ୍ରକାର ଲେଖା ଅଛି। ପ୍ରିୟ ଶ୍ରୋତା, ଆଉ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା କରି ଅଛନ୍ତି, ତହିଁରୁ କୌଣସି କର୍ମ କରିବାରେ ଯେବେ ସାଧାରଣ ଲୋକମାନଙ୍କରୁ କୌଣସି ପ୍ରାଣୀ ଭ୍ରାନ୍ତିରେ ପାପ କରି ଦୋଷୀ ହୁଏ ଓ ଯେଉଁ ପାପ କରିଅଛି ତାହାର ସେହି ପାପ ଯେବେ ତାହାଙ୍କୁ ଜ୍ଞାତ କରାଯାଏ, ତେବେ ସେ ଯେଉଁ ପାପ କରିଅଛି ତାହାର ସେହି ପାପ ନିମନ୍ତେ ଏକ ନିଖୁନ୍ତ ଛାଗ ଉପହାର ଆଣିବ। ପୁଣି ସେ ସେହି ପାପାର୍ଥିକ ବଳିର ମସ୍ତକରେ ହସ୍ତ ନିର୍ଭର ଦେଇ ହୋମ ବୋଲି ବୋଧ କରିବା ସ୍ଥାନରେ ସେ ପାପାର୍ଥିକ ବଳି ବୋଧ କରିବ। ତହୁ ଯାଜକ ଅଙ୍ଗୁଳିରେ ତାହାର ରକ୍ତକୁ କିଛି ନେଇ ହୋମ ବେଦୀର ଶୃଙ୍ଗ ଉପରେ ଦେବ, ଆଉ ତାହାର ସମସ୍ତ ରକ୍ତ ଦେବୀ ମୂଳରେ ଢାଲିବ। ପୁଣି ମଙ୍ଗଳାର୍ଥକ ବଳିରୁ ନିତ ମେଧ ତୁଲ୍ୟ ଏହାର ସକଳ ମେଧ ନେବ। ତହୁଁ ଯାଜକ ଦୃଷ୍ଟିଜନକ ଆଗ୍ରହାନ୍ୱେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦେବୀ ଉପରେ ତାହାର ଦଗ୍ଧ କରିବ। ଏହି ରୂପେ ଯାଜକ ତାହା ନିମନ୍ତେ ପ୍ରାୟୋଚିତ କରିବ, ତହିଁରେ ସେ କ୍ଷମା ପ୍ରାପ୍ତ ହେବ। ଲେବି 4:27-31 ଏହିପରି ଆମେ ପାଉଅଛୁ। ପ୍ରିୟ ଶ୍ରୋତା, ପୁରାତନ ନିୟମର ଦିନରେ ଲୋକମାନେ ସେମାନଙ୍କ ପାପର ପ୍ରାୟୋଚିତ କି ପ୍ରକାର କରିଥିଲେ? ସେମାନେ ପାପାର୍ଥିକ ବଳିର ମସ୍ତକରେ ଆପଣାର ହସ୍ତ ରଖୁଥିଲେ ଓ ସେମାନଙ୍କ ସକଳ ପାପ ତାହା ଉପରେ ସ୍ୱୀକାର କରୁଥିଲେ। ଲେବିୟ ପୁସ୍ତକରେ ଏହି ପ୍ରକାର ଲେଖା ଅଛେ, ତୁମମାନଙ୍କ ମଧ୍ୟରୁ କେହି ଯେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଲି ଉତ୍ସର୍ଗ କରେ, ତେବେ ସେ ଗୋରୁ ଅବା ମେଷ ବଳରୁ ଆପଣା ବଲି ଆଣି ଉତ୍ସର୍ଗ କରୁ। ସେ ଯେବେ ଗୋଠରୁ ହୋମ ଅର୍ଥାତ୍ ବଲି ଦିଏ, ତେବେ ନିଖୁଣ୍ଟ ପଶୁକୁ ନେବ। ସଦାପ୍ରଭୁଙ୍କ ଛାମୁରେ ଗ୍ରାହ୍ୟ ହେବା ନିମନ୍ତେ ସମାଗମ ତମ୍ବୁ ଦ୍ୱାରା ନିକଟକୁ ତାହା ଆଣିବ। ପୁଣି ସେ ହୋମ ବଳିର ମସ୍ତକରେ ଆପଣା ହସ୍ତର ନିର୍ଭର ଦେବ, ତହିଁରେ ସେହି ବଳି ତାହାର ପ୍ରାୟଚ୍ୟୁତ ରୂପେ ଗ୍ରାହ୍ୟ ହେବ। ଲେବି 1:2-4। ପ୍ରିୟ ଶ୍ରୋତା, ସେହି କାଳରେ ଗୋଟିଏ ବ୍ୟକ୍ତି ଯେତେବେଳେ ନିଜର ପାପକୁ ନିଜ ହୃଦୟରେ ଜାଣି ପାରୁଥିଲେ, ତାହାକୁ ଗୋଟିଏ ପାପାର୍ଥିକ ବଳିର ଆୟୋଜନ କରିବାକୁ ପଡ଼ୁଥିଲା, ଯାହାଦ୍ୱାରା କି ସେ ନିଜ ପାପରୁ ମୁକ୍ତି ପାଇବ। ସେହି ପାପାର୍ଥିକ ବଳିର ମସ୍ତକରେ ତାହାର ହାତ ରଖିବ ଓ ସକଳ ପାପକୁ ସେହି ବଳିର ମସ୍ତକରେ ସ୍ୱୀକାର କରିବ। ସମାଗମ ତମ୍ବୁର ପବିତ୍ର ସ୍ଥାନରେ ହୋମାର୍ତ୍ତକ ବଳି ନିମନ୍ତେ ଏକ ଦେବୀ ଥିଲା। ଏହାର ଆକାର ଗୋଟିଏ ବା ସୁଦୃଶ୍ୟ ଥିଲା, ଗୋଟିଏ ପ୍ରକାର କରିବା ଟେବୁଲ ଠାରୁ ଅଳ୍ପ ବଡ଼ ଥିଲା ଓ ଏହାର ପ୍ରତ୍ୟେକ କୋଣରେ ଶୃଙ୍ଗ ଥିଲା। ଇସ୍ରାଏଲ ଲୋକମାନେ ସେମାନଙ୍କର ପାପର ପ୍ରାୟୋଚିତ ନିମନ୍ତେ ସେମାନଙ୍କ ପାପକୁ ସେହି ପାପାର୍ଥିକ ବଳିର ମସ୍ତକରେ ସ୍ୱୀକାର କରି ଓ ସେହି ବଳିକୁ ହୋମର୍ଥିକ ବଳିର ସ୍ଥାନ ଦଗ୍ଧ କରିବ। ସଦାପ୍ରଭୁ ଲେବିୟ ପୁସ୍ତକରେ ଲୋକମାନଙ୍କୁ କହିଲେ, ପ୍ରିୟସୁତା, ଆପଣାର ସ୍ୱ ଇଚ୍ଛାରେ ସେ ସମାଗମ ତମ୍ବୁର ସମ୍ମୁଖରେ ସଦାପ୍ରଭୁଙ୍କ ନିମନ୍ତେ ଏହାକୁ ଉତ୍ସର୍ଗ କରିବ। ସେମାନେ ଯେତେବେଳେ ଆପଣାର ହସ୍ତ ସେହି ପାପାର୍ଥିକ ବଳିର ମସ୍ତକରେ ରଖିଲେ, ସେତେବେଳେ ସେମାନଙ୍କ ପାପ ସେହି ବଳି ଉପରକୁ ଗଲା ଓ ଏହାପରେ ପାପୀ ସେହି ବଳିର ଗୋଲାକୁ କାଟିବ ଓ ତାହାର ରକ୍ତକୁ ହୋମାର୍ଥକ ବଳିର ଶୃଙ୍ଗରେ ଢାଲିବ। ଏହାପରେ ସେହି ବଳିର ଅନ୍ତରସ୍ଥ ସକଳ ଅସିତକୁ କଡ଼ାଯିବ, ପୁଣି ତାହାର ମାଂସକୁ ଖଦ କରିବ ଓ ହୋମାର୍ଥିକ ବେଦୀରେ ତାହାକୁ ଜଲାଇ ପାଉଁଶ କରିବ। ଏହି ପ୍ରକାରେ ସେହି ମାଂସ ସୁଗନ୍ଧ ସଦାପ୍ରଭୁଙ୍କ ନିକଟରେ ସେମାନଙ୍କ ପାପର ପ୍ରାୟୋଚିତ ନିମନ୍ତେ ଉତ୍ସର୍ଗ କରାଯିବ। ଏହି ପ୍ରକାରେ ସେମାନେ ନିଜର ଦିନନିନ୍ଦ ପାପ ନିମନ୍ତେ ପ୍ରାୟୋଚିତ କରୁଥିଲେ। ପ୍ରିୟସୁତା, ସେମାନଙ୍କ ବାର୍ଷିକ ପାପ ନିମନ୍ତେ ସଦାପ୍ରଭୁଙ୍କ ଆଉ ଗୋଟିଏ ବଳି ନିମନ୍ତେ ଆଜ୍ଞା ଦେଇଥିଲେ। ଏହା ଦୈନନ୍ଦିନ ପାପର ବଳିଠାରୁ ଭିନ୍ନ ଥିଲା। ଏହି ବଳିରେ ଇସ୍ରାଏଲର ସକଳ ଗୋଷ୍ଠୀ ନିମନ୍ତେ କେବଳ ମହାଯାଜକ ହିଁ ସେହି ବଳି ଉପରେ ଆପଣାର ହାତ ରଖେ ଓ କରୁଣାରେ ଦେବୀର ପୂର୍ବ ଦିଗରେ ସେ 7 ଥର ରକ୍ତ ସିଞ୍ଚନ କରିଥାଏ। ପ୍ରତିବର୍ଷ 7ମ ମାସର 10ମ ଦିନରେ ସକଳ ଇସ୍ରାଏଲ ଗୋଷ୍ଠୀ ସମ୍ମୁଖରେ ଜୀବନ୍ତ ଛାଗର ମସ୍ତକକୁ ଉପରେ ମହାଯାଜକ ଆପଣା ହାତ ରଖୁଥିଲେ। ପ୍ରିୟ ଶ୍ରୋତା, ପୁରୁଣା ନିୟମର ପାପର୍ତ୍ତକ ବୋଲି କାହାକୁ ଦର୍ଶାଉଥିଲା ତାହେଲେ ଯୀଶୁଖ୍ରୀଷ୍ଟଙ୍କୁ। ଆସନ୍ତୁ ଏବେ ଏହି ବିଷୟକୁ ଦେଖିବାକୁ ନୂତନ ନିୟମ ସମୟରେ କି ପ୍ରକାରେ ବୋଲି ପ୍ରଥା ବଦଳିଥିଲା ଓ ଯୁଗାନ ଯୁଗ ପରମେଶ୍ୱରଙ୍କ ସେହି ବ୍ୟବସ୍ଥା ହିଁ ପ୍ରଚଳିତ ଥିଲା। ଯୀଶୁଙ୍କୁ କୃଷରେ ମରିବାର କ'ଣ ଦରକାର ଥିଲା? ନାହିଁ। ସେ କେଉଁ ଭୁଲ ଏହି ଜଗତରେ କରିଥିଲେ ଯାହା ପାଇଁ କି ପରମେଶ୍ୱରଙ୍କ ପୁତ୍ରଙ୍କୁ କୃଷରେ ଆପଣାର ଜୀବନ ଦେବାକୁ ପଡ଼ିଥିଲା? କିଏ ତାହାଙ୍କୁ କୃଷରେ ମାରିବାକୁ ବାଧ୍ୟ କରିଥିଲା? ଯେତେବେଳେ ଜଗତର ପ୍ରତ୍ୟେକ ଲୋକ ଆମ୍ଭେମାନେ ପାପ କଲୁ, ସେହି ପାପ ନିମନ୍ତେ ଯୀଶୁଙ୍କୁ ଏହି ଜଗତକୁ ଆସିବାକୁ ପଡ଼ିଥିଲା। ସେ ବାପ୍ଟିଷ୍ମଙ୍କ ଜହନଙ୍କ ଦ୍ୱାରା ଜର୍ଦ୍ଦନ ନଦୀରେ ବାପ୍ଟିଜିତ ହେଲେ ଓ ସକଳ ମାନବ ଜାତିର ପାପର ନିମନ୍ତେ ସେ କୃଷରେ ବିଚାରିତ ହେଲେ। ଯୀଶୁ ଯେଉଁ ପ୍ରକାରରେ ବାପ୍ଟିଜିତ ହେଲେ ଓ ଯେଉଁ ପ୍ରକାରେ ସେ କୃଷରେ ଆପଣାର ରକ୍ତ ଝରାଇଥିଲେ, ଏହା ପୁରାତନ ନିୟମର ଭଳି ଉତ୍ସର୍ଗ ତୁଲ୍ୟ ଥିଲା, ଯେଉଁଠାରେ କି ମହାଯାଜକ ଆପଣାର ହାତ ବଳିର ମସ୍ତକରେ ରଖେ ଓ ସେହି ବଳି ଲୋକମାନଙ୍କ ପାପ ନିମନ୍ତେ ଆପଣାର ରକ୍ତ ଝରାଇଥାଏ। ଏହି ପ୍ରକାରେ ପୁରାତନ ନିୟମରେ ବଳି ଉତ୍ସର୍ଗ କରିଥାନ୍ତି। ଗୋଟିଏ ପାପୀ ପାପାର୍ଥିକ ବଳିର ମସ୍ତକରେ ଆପଣାର ହାତ ରଖି ଏହି ପ୍ରକାରେ ସଦାପ୍ରଭୁଙ୍କ ନିକଟରେ ଆପଣାର ପାପ ସ୍ୱୀକାର କରେ। ପ୍ରଭୁ, ମୁଁ ପାପ କରିଅଛି, ମୁଁ ବ୍ୟଭିଚାର ଅନର ହତ୍ୟା କରିଅଛି। ଏହାପରେ ତାହାର ସକଳ ପାପ ସେହି ପାପାର୍ଥିକ ବଳିର ମସ୍ତକକୁ ଚାଲିଯାଇଥାଏ। ଗୋଟିଏ ପାପୀ ଯେ ପ୍ରକାରେ ପାପାର୍ଥିକ ବଳିର ଗୋଲାକୁ କାଟିଥାଏ ଓ ସଦାପ୍ରଭୁଙ୍କ ନିକଟରେ ଉତ୍ସର୍ଗ କରିଥାଏ, ଠିକ୍ ସେହି ପ୍ରକାରେ ଆମ୍ଭମାନଙ୍କ ପାପ ନିମନ୍ତେ ଯୀଶୁ ଆପଣାକୁ ଉତ୍ସର୍ଗ କରିଥିଲେ। ଯୀଶୁ ବାପ୍ତିଜିତ ହେଲେ ଓ କୃଷରେ ଆପଣାର ରକ୍ତ ଝରାଇଥିଲେ। ତାଙ୍କର ସେହି ବଳିଦାନ ହେତୁ ଆମ୍ଭେମାନେ ସକଳ ପାପରୁ ପ୍ରାୟଚିତ ପ୍ରାପ୍ତ ହୋଇଛୁ। ପ୍ରିୟ ଶ୍ରୋତା, ଆମ୍ଭମାନଙ୍କ ସ୍ଥାନରେ ଯୀଶୁ ମରିଥିଲେ। ଯେତେବେଳେ ଆମ୍ଭେମାନେ ଏହି ବିଷୟକୁ ଚିନ୍ତା କରିବା କି ପୁରାତନ ନିୟମ ସେହି ନିଖୁନ୍ତ ପଶୁ ଯାହାକି ବଳି ନିମନ୍ତେ ବ୍ୟବହାର କରାଯାଇଥିଲା ଏହାର ଅର୍ଥ କ'ଣ? ସେହି ସମସ୍ତ ପଶୁ କ'ଣ ପାପ କରିଥିଲେ କି ସେମାନେ ପାପୀ? ନାହିଁ, ପଶୁମାନଙ୍କୁ ପାପ କ'ଣ ଜଣା ନାହିଁ, ସେମାନଙ୍କୁ ନିଖୁପ୍ତ ରହିବାର ଆବଶ୍ୟକ ଥିଲା। ସେହି ପଶୁମାନେ ଯେ ପ୍ରକାରେ ନିଖୁନ୍ତ ଥିଲେ ସେହି ପ୍ରକାରେ ଯୀଶୁଙ୍କ ଠାରେ ମଧ୍ୟ ପାପ ନଥିଲା, ସେ ନିଷ୍ପାତ ଥିଲେ। ଯୀଶୁ ପବିତ୍ର ପରମେଶ୍ୱର ପରମେଶ୍ୱରଙ୍କ ପୁତ୍ର ଓ ସେ କେବେ ହେଲେ ପାପ କରିନଥିଲେ। ସେହି ନିମନ୍ତେ ସେ ଯେତେବେଳେ 30 ବର୍ଷ ବୟସ୍କ ଥିଲେ ସେହି ସମୟରେ ଜର୍ଦ୍ଦନ ନଦୀରେ ବାପ୍ତିଜିତ ହୋଇ ସେ ଜଗତର ସକଳ ପାପକୁ ନେଇଗଲେ। ମନୁଷ୍ୟମାନଙ୍କୁ ଯେଉଁ ପାପକୁ ଯୀଶୁ କୃଷରେ ନେଇଥିଲେ ସେହି ପାପ ନିମନ୍ତେ ସେ କୃଷରେ ମରିଥିଲେ। ମନୁଷ୍ୟମାନଙ୍କ ପରିତ୍ରାଣ ନିମନ୍ତେ ଏହା ଯୀଶୁଙ୍କ ସେବା କାର୍ଯ୍ୟ ଥିଲା, ଯାହାଦ୍ୱାରା ସେ ଜଗତର ସକଳ ପାପକୁ ଧୋଇ ଦେଇଥିଲେ। ପ୍ରିୟ ଶ୍ରୋତା, କ'ଣ ସେହି ପାପ ଯାହା ଆମଠାରେ ଅଛି ସେହି ପାପ ଯୀଶୁଙ୍କ ରକ୍ତରେ ଆପଣ ଧୋଇବାକୁ ଇଚ୍ଛା କରୁଛନ୍ତି କି? ଯେହେତୁ ମନୁଷ୍ୟ ଯେ କି ପାପୀ, ପାପରେ ଜନ୍ମ, ପ୍ରତ୍ୟେକ ଚିନ୍ତାଧାରା, ପ୍ରତ୍ୟେକ ଆଲୋଚନା, ପ୍ରତ୍ୟେକ ଭାବନା, ଚାଲିଚାଲଣ, କଥାବାର୍ତ୍ତାରେ ମନୁଷ୍ୟ ପାପରେ ପରିଣତ ହୋଇଅଛି। ଯୀଶୁଙ୍କ ରକ୍ତ ହିଁ ଆମ ପାପର କ୍ଷମା। କ'ଣ ପ୍ରିୟସତା, ଆପଣମାନେ ଯୀଶୁଙ୍କ ଠାରେ ବିଶ୍ୱାସ କରୁଛନ୍ତି କି ତାହାଙ୍କ ରକ୍ତ ଦ୍ୱାରା ଆପଣଙ୍କ ପାପ କ୍ଷମା ହୋଇଅଛି? ତାହେଲେ ପ୍ରିୟସତା, ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ଯୀଶୁଙ୍କ ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣାଇଲ, ସେହି ବାକ୍ୟ ଅନୁସାରେ ଚାଲିବା ପାଇଁ ଆମମାନଙ୍କୁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ଭରାଇ ଦିଅ। ଆମ ପାପ ସବୁ କ୍ଷମା କର, ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ହେ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
ତୁମ ପବିତ୍ର ଜଳ ଢାଳି, ଜଳ ଢାଳି ମୋତେ ଧୋଇ ଦେଇ କ୍ଷମା କର, କ୍ଷମା କର, କ୍ଷମା କର ପାପ ମୋର।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিস মিডিয়া সেটর এসডিএ মিশন কম্পাউন্ড সাি পার্ক, পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যাঁন্তু, আউ টাইপ করন্তু দ্য ভয়েস অফ হোপ, আউ ডাউনলোড করন্তু। ঈশ্বর আপনকু আশীর্বাদ করন্তু। ধন্যবাদ।